ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଉରକେଲା ବିମାନ ବନ୍ଦରର ବିକାଶ ନିମନ୍ତେ 57,60,00,000 ଟଙ୍କା ପ୍ରଦାନ କରାଯାଇଛି ବୋଲି ରାଜ୍ୟସଭାରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା। ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଋଣ ପରିମାଣ ବୃଦ୍ଧି ପାଇଥିବା ସୂଚନା। ପୁଲିସ୍ ମହାନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ଏବଂ ତୃତୀୟ ସୋମବାର ଲାଗି ଜଳ ଲାଗି ନିମନ୍ତେ ରାଜ୍ୟର ବିଭିନ୍ନ ଶିବାଳୟରେ ଭକ୍ତଙ୍କ ସମାଗମ। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନା ଅନ୍ତର୍ଗତ ଉଡ଼େ ଦେଶ କା ଆମ୍ ନାଗରିକ ଅଧୀନରେ ରାଉରକେଲା ବିମାନ ବନ୍ଦରର ବିକାଶ ନିମନ୍ତେ 57,60,00,000 ଟଙ୍କା ପ୍ରଦାନ କରାଯାଇଛି। ଆଜି ରାଜ୍ୟସଭାରେ ବିଜୁ ଜନତା ଦଳ ସଦସ୍ୟ ମୁଜିବୁଲ୍ଲା ଖାଁଙ୍କ ଏକ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମମୋହନ ନାଇଡୁ କହିଛନ୍ତି, ସେଲ୍ ଦ୍ୱାରା ଅଧିକୃତ ରାଉରକେଲା ବିମାନ ବନ୍ଦରର ବିକାଶ ଏବଂ ବିମାନ ଚଳାଚଳ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି। ସେଠାରୁ ଭୁବନେଶ୍ୱରକୁ ଗତବର୍ଷ ଜାନୁଆରୀରୁ ଏଟିଆର୍ 72 ବିମାନ ଚଳାଚଳ କରୁଛି। ଶ୍ରୀ ନାଇଡୁ କହିଛନ୍ତି, ଦେଶରେ ଉଡ଼ାନ୍ ଯୋଜନାରେ 2016 ଆଞ୍ଚଳିକ ସ୍ତରରେ ଏବଂ ଦୂରବର୍ତ୍ତୀ ଅଞ୍ଚଳକୁ ସଂଯୋଗ ସ୍ଥାପନ ନିମନ୍ତେ ବିମାନ ବନ୍ଦର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି। ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଋଣ ପରିମାଣ 25,46,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ଲୋକସଭାରେ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, କିଷାନ କ୍ରେଡିଟ୍ କାର୍ଡ ଅଧୀନରେ କୃଷକଙ୍କୁ 9,82,000 କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି। ଗତ 2014 ଏହା 4,26,000 କୋଟି ଟଙ୍କାରେ ସୀମିତ ଥିଲା। କୃଷକଙ୍କ କଲ୍ୟାଣ ଏବଂ କୃଷିଜାତ ଦ୍ରବ୍ୟର ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ 52 କୋଟିରୁ ଅଧିକ ଜମାଖାତା ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଯୁବବର୍ଗଙ୍କ ପାଇଁ ମୁଦ୍ରା ଯୋଜନା ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ସମେତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ବଜେଟ୍ରେ ଯୁବବର୍ଗଙ୍କ ପାଇଁ ଏକ ତାଲିମ ଯୋଜନା ଏବଂ ମୁଦ୍ରା ଯୋଜନା ଅଧୀନରେ ଋଣ ସୁବିଧାର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ମୁଦ୍ରା ଯୋଜନା ଅନ୍ତର୍ଗତ ଋଣ ପରିମାଣ 10,00,000 ବୃଦ୍ଧି କରାଯାଇ 20,00,000 ଟଙ୍କା କରାଯାଇଥିବା ସେ କହିଛନ୍ତି। କେନ୍ଦ୍ର ସରକାର ପ୍ୟାରିସ୍ ଅଲିମ୍ପିକ୍ସ ଉପରେ ଏକ ସ୍କାରକୀ ଡାକ ଟିକଟ ଜାରି କରିବେ। ସାମାଜିକ ଗଣମାଧ୍ୟମରେ ଭାରତୀୟ ଡାକ ବିଭାଗ ଏହି ବିଷୟ ଘୋଷଣା କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏଥିଲାଗି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କ୍ରୀଡ଼ା ଏବଂ କ୍ରୀଡ଼ାବିତ୍ଙ୍କ ପ୍ରତି ଭାରତର ଉତ୍ସାହ ଏବଂ ସମର୍ଥନ ପ୍ରତୀକ ସ୍ୱରୂପ ଏହି ଅଲିମ୍ପିକ୍ ଡାକ ଟିକଟ ପ୍ରଚଳନ କରାଯିବ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣ ବିତରଣ ଉପରେ ଅନାଦେୟ ପରିମାଣ ଏନ୍ପିଏ ବହୁତ କମ୍ ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଲୋକସଭାର ପ୍ରଶ୍ନକାଳରେ ଆଜି ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୁଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଇଥିବା ମୋଟ ଋଣର ମାତ୍ର 2.1% ବିତରଣ ଉପରେ ଏନ୍ପିଏ ରହିଛି। ମୁଦ୍ରା ପୋର୍ଟାଲ ଅନୁଯାୟୀ ଗତ ମାର୍ଚ୍ଚ ସୁଦ୍ଧା ଦେଶରେ ଏହି ଯୋଜନା ଅଧୀନରେ 76,29,000 ଜମାଖାତା ଖୋଲାଯାଇଥିବା ସେ ସୂଚନା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ବେସରକାରୀ ବ୍ୟାଙ୍କ ବ୍ୟତୀତ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀ ଏବଂ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ଦେଶରେ ମୁଦ୍ରା ଋଣ ପ୍ରଦାନ କରୁଛନ୍ତି। ଏହି ଋଣ ବିତରଣ ଉପରେ ସେମାନଙ୍କର ଏନ୍ପିଏ ପୂର୍ବାପେକ୍ଷା ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟରେ କାଳିଆ ଯୋଜନାରେ ମୋଟ 45,67,524 ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସହ 19,12,122 ଭୂମିହୀନ କୃଷକ ପରିବାରକୁ ଅନ୍ତର୍ଭୁକ୍ତ କରିଥିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ତେବେ ଏହି ଯୋଜନାର ଭବିଷ୍ୟତ ନେଇ ଉଚ୍ଚସ୍ତରୀୟ ବିଚାର ଆଲୋଚନା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ଜୁନ୍ ମାସ 18 ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର 17ତମ କିସ୍ତିରେ ରାଜ୍ୟର 29,73,980 ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର ପୁଲିସ୍ ମହାନିର୍ଦ୍ଦେଶକ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିନିମନ୍ତେ 1988 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଏକେ ରାୟ, 1999 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଏସ୍ଏମ୍ ନରବଣେ ଏବଂ 1990 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ୱାଇବି ଖୁରାନିଆ ତାଲିକାରେ ରହିଛନ୍ତି। ଏହି ତିନିଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୂର୍ଣ୍ଣାଙ୍ଗ ବାୟୋଡାଟା ପ୍ରଦାନ ପାଇଁ କୁହାଯାଇଛି। ସୂଚନାଯୋଗ୍ୟ ଆଇପିଏସ୍ ଅଧିକାରୀ ୱାଇବି ଖୁରାନିଆଙ୍କୁ ଇତିମଧ୍ୟରେ କେନ୍ଦ୍ର ସରକାର ଡେପୁଟେସନ୍ ଅବଧି ଶେଷ ହେବା ପୂର୍ବରୁ ରାଜ୍ୟକୁ ଫେରାଇ ଦେଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗ ବୈଠକରେ ଯୋଗଦେଇ ଫେରିବା ପରେ ସୂଚନା ଦେଇଥିଲେ, ଦିଲ୍ଲୀରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ସେ ବୈଠକ କରି ଟିମ୍ ଓଡ଼ିଶା ଗଠନ କରି ରାଜ୍ୟର ଉନ୍ନତି ନିମନ୍ତେ ସମସ୍ତ ଉଦ୍ୟମ କରିବା ଆବଶ୍ୟକ। ଜାମ୍ମୁ କାଶ୍ମୀରର 370 ଧାରା ଉଚ୍ଛେଦକୁ ଆଜି 5 ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ସେଠାରେ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପବିତ୍ର ଅମରନାଥ ଗୁମ୍ଫା ଉଦ୍ଦେଶ୍ୟରେ ଆଜି ମୂଳ କ୍ୟାମ୍ପରୁ ଯାତ୍ରୀଙ୍କର ଗସ୍ତକୁ ସ୍ଥଗିତ ରଖାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ଯାଞ୍ଚ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାମାଜିକ ଗଣମାଧ୍ୟମରେ ଏହି ଦିବସ ସ୍କରଣରେ କହିଛନ୍ତି, ସମଗ୍ର ଦେଶରେ ଗୋଟିଏ ବିଧାନ, ଗୋଟିଏ ଚିହ୍ନ ଏବଂ ଗୋଟିଏ ପ୍ରଧାନ ବ୍ୟବସ୍ଥା ସ୍ଥାପିତ ହେବାର ଆଜିକୁ 5 ବର୍ଷ ପୂରଣ ହୋଇଛି। ଏଥିପାଇଁ ସେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ କେତୋଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ରତ୍ନଭଣ୍ଡାର ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଛି। ରତ୍ନଭଣ୍ଡାରରେ ଥିବା ପୁରୁଣା ଆଲମିରା ଏବଂ ସିନ୍ଧୁକକୁ ସ୍ଥାନାନ୍ତର କରାଯିବା ସମ୍ପର୍କିତ ପ୍ରସ୍ତୁତ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଇବାକୁ ନିଷ୍ପଭି ହୋଇଛି। ଶ୍ରୀମନ୍ଦିର ଜମିକୁ ଜବରଦଖଲମୁକ୍ତ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସରକାରୀ ସ୍ୱୀକୃତ ସଂସ୍ଥା ଦ୍ୱାରା ଏଣିକି ଶ୍ରୀମନ୍ଦିରରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପଭି ନିଆଯାଇଛି। ଶ୍ରୀମନ୍ଦିର ଥାନା ପାଇଁ ଜମି ଏବଂ ଭିଭିଭୂମି ଯୋଗାଇ ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ବୈଠକରେ ଆଲୋଚନା ହୋଇଛି। ନିର୍ବାଚନରେ ଅନିୟମିତତା ଅଭିଯୋଗ ସଂକ୍ରାନ୍ତ ମାମଲାର ପ୍ରାଥମିକ ଶୁଣାଣି କରି ହାଇକୋର୍ଟ 3 ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ଝାରସୁଗୁଡ଼ା ବିଧାନସଭା ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ନେଇ ବିଜେଡ଼ିର ପରାଜିତ ପ୍ରାର୍ଥୀ ଦୀପାଳି ଦାସଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ହାଇକୋର୍ଟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ମଧ୍ୟ ଜବାବ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ମାସ 23 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ। ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର କରଦାଙ୍ଗୀ ଘୁରୁଡ଼ିଆ ନାଳ ପୋଲ ଉପରେ 2 ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହୋଇଥିଲା, ଫଳରେ କରଦାଙ୍ଗୀ ଏବଂ ଦେଉଳଡିହା ପଞ୍ଚାୟତର 12 ଗାଁ ବ୍ଲକ ମୁଖ୍ୟାଳୟରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ତେଲକୋଇ ଅଞ୍ଚଳରେ ଗତକାଲି 60 ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଶ୍ରାବଣ ତୃତୀୟ ସୋମବାର ଅବସରରେ ଆଜି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରାବଣ ସୋମବାର ଅବସରରେ ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଜାମସେଦପୁରଠାରେ ଜଳାଭିଷେକ ଯାତ୍ରା ମହୋତ୍ସବରେ ସେ ସାମିଲ ହୋଇଥିଲେ। ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି, ଲୋକନାଥଙ୍କ ପୀଠ, ପଞ୍ଚମହାଲିଙ୍ଗେଶ୍ୱର ଆଦି ପୀଠରେ ଜଳଲାଗି ନିମନ୍ତେ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶରଣକୂଳର ଲଡ଼ୁବାବା ଏବଂ ଜାମ୍ମୁପାଟଣାର ଦୂତିକେଶ୍ୱର ବିଭିନ୍ନ ସ୍ଥାନରୁ ଯାଇଥିବା ପ୍ରାୟ 20,000 ଉର୍ଦ୍ଧ୍ୱ ଶିବଭକ୍ତ ଠାକୁରଙ୍କଠାରେ ଜଳଲାଗି କରିଥିଲେ। ବଲାଙ୍ଗୀର ହରିଶଙ୍କର ଶୈବପୀଠରେ ମଧ୍ୟ ଜଳଲାଗି ପାଇଁ ଗତକାଲି ବିଳମ୍ବିତ ରାତିରେ କାଉଡ଼ିଆଙ୍କର ପ୍ରବଳ ଭିଡ଼ ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁରରେ ମଧ୍ୟ ଅଷ୍ଟଶମ୍ଭୁ ବାବା, ସୁବର୍ଣ୍ଣମେରୁ, ରାମେଶ୍ୱର, ଗୋକର୍ଣ୍ଣେଶ୍ୱର ସମେତ ବିଭିନ୍ନ ଶୈବପୀଠରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଓଡ଼ିଶାରେ ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ପେସା ଆଇନ କାର୍ଯ୍ୟକାରୀ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ନାୟକ ଯୋଗଦେଇ କହିଛନ୍ତି, ଏହି ଆଇନ ରାଜ୍ୟରେ ଲାଗୁ କରିବା ପାଇଁ ବିଜେପି ସରକାର ପଦକ୍ଷେପ ନେଉଛନ୍ତି। ଅନୁସୂଚିତ ଜନଜାତିର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବିଧାନସଭାରେ ପରବର୍ତ୍ତୀ ଅଧିବେଶନରେ ଏ ସମ୍ପର୍କିତ ବିଲ୍ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜନସାଧାରଣ ସେମାନଙ୍କ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା। ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ସମସ୍ୟା, ଆବାସ ଯୋଗାଣ, ରାସନକାର୍ଡ ଭଳି ବିଭିନ୍ନ ଅଭିଯୋଗର ଶୁଣାଣି ଅନୁଷ୍ଠିତ ହୋଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆଜି ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ 160 ଅଭିଯୋଗର ଶୁଣାଣି କରାଯାଇଛି। ଏଥିରେ ଦିବ୍ୟାଙ୍ଗଙ୍କ ସମସ୍ୟା, ଉଚ୍ଛେଦ ପରବର୍ତ୍ତୀ ଥଇଥାନ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଅଭିଯୋଗର ଶୁଣାଣି କରାଯାଇଥିଲା। ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗକୁ ସମସ୍ୟାର ସମାଧାନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ ରାଉରକେଲା ବିମାନ ବନ୍ଦରର ବିକାଶ ନିମନ୍ତେ 57,60,00,000 ଟଙ୍କା ପ୍ରଦାନ କରାଯାଇଛି ବୋଲି ରାଜ୍ୟସଭାରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଋଣ ପରିମାଣ ବୃଦ୍ଧି ପାଇଥିବା ସୂଚନା ପୁଲିସ୍ ମହାନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ଏବଂ ତୃତୀୟ ସୋମବାର ଲାଗି ଜଳ ଲାଗି ନିମନ୍ତେ ରାଜ୍ୟର ବିଭିନ୍ନ ଶିବାଳୟରେ ଭକ୍ତଙ୍କର ସମାଗମ ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ଏତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।